ଓମ୍ ଶାନ୍ତି। 6/5/2025 ଆଜିର ସାକାର ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚ୍ଚେ, ୟାଦରେ ରହିବାର ମେହନତ କଲେ ପାବନ ହୋଇଯିବ। ଏବେ ବାବା ତୁମକୁ ପଢ଼ାଉଛନ୍ତି, ପୁଣି ସାଥିରେ ନେଇଯିବେ। ପ୍ରଶ୍ନ ହେଉଛି, ତୁମକୁ କେଉଁ ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ? ଉତ୍ତର ହେଉଛି, ଏବେ ସମସ୍ତଙ୍କୁ ଘରକୁ ଯିବାକୁ ହେବ, ସେଥିପାଇଁ ପବିତ୍ର ହୁଅ। ପତିତ ପାବନ ବାବା କହୁଛନ୍ତି, ମତେ ୟାଦ କଲେ ପବିତ୍ର ହୋଇଯିବ, ଏହି ସନ୍ଦେଶ ସମସ୍ତଙ୍କୁ ଦିଅ। ବାବା ନିଜର ପରିଚୟ ତୁମ ସନ୍ତାନମାନଙ୍କୁ ଦେଇଛନ୍ତି। ଏବେ ତୁମର କର୍ତ୍ତବ୍ୟ ହେଉଛି ବାବାଙ୍କୁ ପ୍ରତ୍ୟକ୍ଷ କରିବା। କୁହାଯାଏ ମଧ୍ୟ, ସନ୍ ସୋଚ ଫାଦର, ପୁତ୍ର ପିତାଙ୍କର ପ୍ରତ୍ୟକ୍ଷତା କରିଥାଏ। ଗୀତ ହେଉଛି, ମରନା ତେରି ଗଲି ମେ, ଜିନା ତେରି ଗଲି ମେ। ଓମ୍ ଶାନ୍ତି। ପିଲାମାନେ ଗୀତର ଅର୍ଥ ଶୁଣିଲେ ଯେ ବାବା ଆମେ ଆପଣଙ୍କ ରୁଦ୍ର ମାଳାରେ ଗୁନ୍ଥା ହେବୁ। ଏହି ଗୀତ ତ ଭକ୍ତି ମାର୍ଗରେ ରଚନା କରାଯାଇଛି। ଯାହା କିଛି ବି ଦୁନିଆରେ ସାମଗ୍ରୀ ରହିଛି, ଜପ ତପ ପୂଜା ପାଠ, ଏସବୁ ହେଲା ଭକ୍ତି ମାର୍ଗ। ଭକ୍ତି ରାବଣ ରାଜ୍ୟ, ଜ୍ଞାନ ରାମ ରାଜ୍ୟ ଅଟେ। ଜ୍ଞାନକୁ କୁହାଯାଉଛି ନଲେଜ, ପାଠ ପଢା। ଭକ୍ତିକୁ ପାଠ ପଢା କୁହାଯାଏ ନାହିଁ। ସେଥିରେ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନଥାଏ ଯେ ଆମେ କ'ଣ ହେବୁ। ତେଣୁ ଭକ୍ତି ପାଠ ପଢା ନୁହେଁ, ରାଜଯୋଗ ଶିଖିବା ଏହା ହେଉଛି ପାଠ ପଢା। ପାଠ କେବଳ ଗୋଟିଏ ଜାଗା ଅର୍ଥାତ୍ ସ୍କୁଲରେ ପଢାଯାଇଥାଏ, ଭକ୍ତିରେ ତ ଦ୍ୱାର ଦ୍ୱାର ଧକ୍କା ଖାଇଥାନ୍ତି। ପାଠପଢା ଅର୍ଥାତ୍ ପାଠ ପଢା, ତେଣୁ ପାଠ ସମ୍ପୂର୍ଣ୍ଣ ରୀତିରେ ପଢିବା ଉଚିତ। ପିଲାମାନେ ଜାଣିଛନ୍ତି ଆମେ ହେଉଛୁ ଛାତ୍ର। ବହୁତ ଅଛନ୍ତି ଯେଉଁମାନେ ନିଜକୁ ଛାତ୍ର ବୋଲି ଭାବୁନାହାନ୍ତି, କାହିଁକି ନା ପଢୁନାହାନ୍ତି, ନା ବାବାଙ୍କୁ ବାବା ବୋଲି ଭାବୁଛନ୍ତି, ନା ଶିବ ବାବାଙ୍କୁ ସଦ୍ଗତିଦାତା ବୋଲି ଭାବୁଛନ୍ତି। ଏମିତି ମଧ୍ୟ ବହୁତ ଅଛନ୍ତି ଯେଉଁମାନଙ୍କର ବୁଦ୍ଧିରେ କିଛି ହେଲେ ଜ୍ଞାନ ପଶୁନାହିଁ। ଏବେ ରାଜଧାନୀ ସ୍ଥାପନା ହେଉଛି ନା, ଏଥିରେ ସବୁ ପ୍ରକାରର କର୍ମଚାରୀ ଆବଶ୍ୟକ। ବାବା ପତିତମାନଙ୍କୁ ପବିତ୍ର କରାଇବା ପାଇଁ ଆସିଛନ୍ତି। ବାବାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ଆସ। ଏବେ ବାବା ଆସି କହୁଛନ୍ତି, ପବିତ୍ର ହୁଅ, ବାବାଙ୍କୁ ସ୍ମରଣ କର, ତେବେ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ। ବର୍ତ୍ତମାନ ଭାରତ ହିଁ ବୈଶାଳୟ ଅଟେ। ପ୍ରଥମେ ଭାରତ ହିଁ ଶିବାଳୟ ଥିଲା, ଏବେ ଉଭୟ ତାଜ ଅର୍ଥାତ୍ ମୁକୁଟ ନାହିଁ। ଏକଥା ତୁମେ ସନ୍ତାନମାନେ ହିଁ ଜାଣିଛ ଯେ ଏବେ ପତିତ ପାବନ ବାବା କହୁଛନ୍ତି, ମତେ ସ୍ମରଣ କରିଲେ ତୁମେମାନେ ପତିତରୁ ପବିତ୍ର ହୋଇଯିବ। କିନ୍ତୁ ଏଥିରେ ହିଁ ମେହନତ ରହିଛି, ବହୁତ କମ୍ ଅଛନ୍ତି ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି। ଭକ୍ତମାଳା ମଧ୍ୟ ଖୁବ୍ ଅଳ୍ପ ଜଣଙ୍କର ହୋଇଥାଏ ନା। ଭକ୍ତମାଳାରେ ଧନ୍ନା ଭକ୍ତ, ନାରଦ, ମୀରା ଆଦିଙ୍କର ନାମ ରହିଛି, ଏମାନଙ୍କ ମଧ୍ୟରୁ ସମସ୍ତେ ତ ଆସି ପଢ଼ିବେ ନାହିଁ। ଅଳ୍ପ ପୂର୍ବରୁ ଯେଉଁମାନେ ପଢ଼ିଥିଲେ ସେହିମାନେ ହିଁ ଆସୁଛନ୍ତି। ସେମାନେ କହୁଛନ୍ତି, ବାବା ଆମେ ରାଜଯୋଗର ପାଠ ପଢ଼ିବା ପାଇଁ ଏବଂ ଯୋଗର ଯାତ୍ରା କରିବା ପାଇଁ ଆପଣଙ୍କ ସହିତ କଳ୍ପ ପୂର୍ବରୁ ମଧ୍ୟ ମିଶିଥିଲୁ। ଏବେ ବାବା ତୁମମାନଙ୍କୁ ପରମଧାମ ଘରକୁ ନେଇଯିବା ପାଇଁ ଆସିଛନ୍ତି। ବୁଝାଉଛନ୍ତି ଯେ ତୁମମାନଙ୍କର ଆତ୍ମା ଏବେ ପତିତ ହୋଇଯାଇଛି, ସେଥିପାଇଁ ଡାକୁଛ ଯେ ଆସି ଆମକୁ ପବିତ୍ର କରାନ୍ତୁ। ଏବେ ବାବା କହୁଛନ୍ତି, ମତେ ସ୍ମରଣ କର, ପବିତ୍ର ହୁଅ। ବାବା ଏବେ ପାଠ ପଢାଉଛନ୍ତି, ପୁଣି ସାଥିରେ ମଧ୍ୟ ନେଇଯିବେ। ତେଣୁ ପିଲାମାନଙ୍କର ବହୁତ ଆନ୍ତରିକ ଖୁସି ରହିବା ଉଚିତ। ବାବା ପାଠ ପଢାଉଛନ୍ତି, କୃଷ୍ଣଙ୍କୁ ବାବା ବୋଲି କୁହାଯିବ ନାହିଁ, କୃଷ୍ଣଙ୍କୁ ପତିତ ପାବନ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ଏକଥା କାହାକୁ ମଧ୍ୟ ଜଣା ନାହିଁ ଯେ ବାବା କାହାକୁ କୁହାଯାଉଛି ଏବଂ ସେ ଜ୍ଞାନ କିପରି ଦେଉଛନ୍ତି। ଏକଥା କେବଳ ତୁମେମାନେ ହିଁ ଜାଣୁଛ। ବାବା ନିଜର ପରିଚୟ କେବଳ ପିଲାମାନଙ୍କୁ ହିଁ ଦେଇଛନ୍ତି, ନୂଆ ନୂଆ କାହା ସହିତ ବାବା ମିଶିପାରିବେ ନାହିଁ। ବାବା କହୁଛନ୍ତି, ସନ୍ ସୋଚ ଫାଦର, ପିଲାମାନେ ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବେ, ବାବାଙ୍କର କାହା ସହିତ ମଧ୍ୟ ମିଶିବା କଥା ହେବାର ନାହିଁ। ଯଦିଓ ଏତେ ସମୟ ବାବା ନୂଆମାନଙ୍କ ସହ ମିଶୁଛନ୍ତି, ଡ୍ରାମାରେ ଥିଲା ଢେର ଆସୁଥିଲେ। ମିଲିଟ୍ରିବାଲାଙ୍କ ନିମନ୍ତେ ମଧ୍ୟ ବାବା ବୁଝାଇଛନ୍ତି ତାଙ୍କର ଉଦ୍ଧାର କରିବାକୁ ହେବ, ସେମାନଙ୍କୁ ଧନ୍ଦା ମଧ୍ୟ କରିବାକୁ ତ ପଡ଼ିବ, ନଚେତ ଶତ୍ରୁମାନେ ଆକ୍ରମଣ କରିଦେବେ। କିନ୍ତୁ ତା ଭିତରେ ମଧ୍ୟ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ। ଗୀତାରେ ମଧ୍ୟ ଅଛି, ଯୁଦ୍ଧ ଭୂମିରେ ଯିଏ ଶରୀର ଛାଡ଼ିବେ ସେ ସ୍ୱର୍ଗକୁ ଯିବେ, କିନ୍ତୁ ଏପରି ତ କେହି ଯାଇପାରିବେ ନାହିଁ। ସ୍ୱର୍ଗର ସ୍ଥାପନକର୍ତ୍ତା ମଧ୍ୟ ଯେତେବେଳେ ଆସିବେ ସେତେବେଳେ ହିଁ ଯିବେ। ସ୍ୱର୍ଗ କ'ଣ ଏକଥା ମଧ୍ୟ କେହି ଜାଣିନାହାନ୍ତି। ଏବେ ତୁମେ ସନ୍ତାନମାନେ ପାଞ୍ଚ ବିକାର ରୂପୀ ରାବଣ ସହିତ ଯୁଦ୍ଧ କରୁଛ। ବାବା କହୁଛନ୍ତି, ଅଶରୀରୀ ହୁଅ, ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ। ଏକଥା ଆଉ କେହି ବି କହିପାରିବେ ନାହିଁ। ସର୍ବଶକ୍ତିମାନ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ କୁହାଯାଇପାରିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ଶ୍ରୀ କୁହାଯାଇପାରିବ ନାହିଁ। ସର୍ବଶକ୍ତିମାନ ହେଉଛନ୍ତି ଏକମାତ୍ର ବାବା, ୱାର୍ଲ୍ଡ ଅଲମାଇଟି ଅଥରିଟି, ଜ୍ଞାନର ସାଗର ଏକମାତ୍ର ବାବାଙ୍କୁ କୁହାଯାଇଛି। ସାଧୁସନ୍ତ ଆଦି ଶାସ୍ତ୍ରର ଅଥରିଟି ଅଟନ୍ତି, ତାଙ୍କୁ ଭକ୍ତିର ଅଥରିଟି କୁହାଯାଇପାରିବ ନାହିଁ। ସେମାନେ ଶାସ୍ତ୍ରର ଅଥରିଟି ଅଟନ୍ତି, ସେମାନଙ୍କର ସବୁକିଛି ଶାସ୍ତ୍ର ଉପରେ ଆଧାରିତ। ଭାବୁଛନ୍ତି ଯେ ଭକ୍ତିର ଫଳ ଭଗବାନଙ୍କୁ ଦେବାକୁ ହେବ। ଭକ୍ତି କେବେ ଆରମ୍ଭ ହେଲା, କେବେ ପୂରା ହେବ, ଏକଥା କିଛି ବି ଜଣା ନାହିଁ। ଭକ୍ତମାନେ ଭାବୁଛନ୍ତି ଭକ୍ତି ଦ୍ୱାରା ଭଗବାନ ରାଜି ହେବେ, ଭଗବାନଙ୍କ ସହିତ ମିଶିବା ପାଇଁ ଇଚ୍ଛା ରହିଥାଏ, କିନ୍ତୁ ସେ କାହାର ଭକ୍ତି ଦ୍ୱାରା ରାଜି ହେବେ? ନିଶ୍ଚୟ ତାଙ୍କର ହିଁ ଭକ୍ତି କଲେ ରାଜି ହେବେ ନା? ଯଦି ତୁମେମାନେ ଶଙ୍କରଙ୍କର ଭକ୍ତି କରିଲ ତେବେ ବାବା କିପରି ରାଜି ହେବେ? କ'ଣ ହନୁମାନଙ୍କୁ ଭକ୍ତି କରିଲେ ବାବା ରାଜି ହେବେ? ସେଥିରେ କେବଳ ସାକ୍ଷାତକାର ହୋଇଥାଏ, ବାକି କିଛି ହେଲେ ପ୍ରାପ୍ତି ହୁଏ ନାହିଁ। ବାବା କହୁଛନ୍ତି, ଯଦିଓ ମୁଁ ସାକ୍ଷାତକାର କରାଉଛି, କିନ୍ତୁ ଏପରି ନୁହେଁ ଯେ ମୋ ସହିତ ଆସି ମିଶିବେ। ନା, ତୁମେମାନେ କେବଳ ମୋ ସହିତ ମିଶୁଛ। ଭକ୍ତ ଭଗବାନଙ୍କ ସହିତ ମିଶିବା ପାଇଁ ଭକ୍ତି କରିଥାନ୍ତି। କହନ୍ତି ଜଣା ନାହିଁ କି ଭଗବାନ କେଉଁ ରୂପରେ ଆସି ମିଶିବେ, ସେଥିପାଇଁ ଏହାକୁ ଅନ୍ଧଶ୍ରଦ୍ଧା କୁହାଯାଏ। ଏବେ ତୁମେମାନେ ବାବାଙ୍କ ସହିତ ମିଶୁଛ, ଜାଣୁଛ ଯେ ନିରାକାର ବାବା ଯେତେବେଳେ ଶରୀର ଧାରଣ କରିବେ ତେବେ ଯାଇ ନିଜର ପରିଚୟ ଦେବେ ଯେ ମୁଁ ତୁମର ପିତା ଅଟେ। 5000 ବର୍ଷ ପୂର୍ବରୁ ମଧ୍ୟ ମୁଁ ତୁମମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥିଲି, ପୁଣି ତୁମମାନଙ୍କୁ 84 ଜନ୍ମ ନେବାକୁ ପଡ଼ିଲା। ଏହି ସୃଷ୍ଟିଚକ୍ର ଘୁରି ଚାଲିଛି। ଦ୍ୱାପର ପରେ ହିଁ ଅନ୍ୟ ଧର୍ମ ସବୁ ଆସିଥାନ୍ତି, ସେମାନେ ନିଜର ଧର୍ମ ସ୍ଥାପନା କରୁଛନ୍ତି, ଏଥିରେ କୌଣସି ବଡ଼ପଣର କଥା ନାହିଁ, ଏଥିରେ କାହାର ହେଲେ ବଡ଼ପଣିଆ ନାହିଁ। ବାବା ଆସି ପ୍ରବେଶ କଲେ ହିଁ ବ୍ରହ୍ମାଙ୍କର ମହିମା ହେବ, ନଚେତ୍ ଇଏ ମଧ୍ୟ ନିଜର ଧନ୍ଦା ଆଦି କରୁଥିଲେ, ଏହାକୁ ମଧ୍ୟ ଜଣା ନଥିଲା ଯେ ମୋ ଭିତରେ ଭଗବାନ ଆସିବେ। ବାବା ତାଙ୍କ ଶରୀରରେ ପ୍ରବେଶ କରି ବୁଝାଇଲେ କିପରି ମୁଁ ଏହାଙ୍କଠାରେ ପ୍ରବେଶ କଲି, କିପରି ଏହାଙ୍କୁ ଦେଖାଇଲି, ମୋର ସବୁକିଛି ତୁମର ଏବଂ ତୁମର ସବୁକିଛି ମୋର ଦେଖିନିଅ, ତୁମେ ମୋର ସହଯୋଗୀ ହେଉଛ, ତେଣୁ ନିଜର ତନ ମନ ଧନ ବଦଳରେ ତୁମକୁ ଏସବୁ ମିଳିବ। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି, ଯିଏ ନିଜର ଜନ୍ମକୁ ମଧ୍ୟ ଜାଣିନାହାନ୍ତି, କିନ୍ତୁ ମୁଁ କେବେ ଆସୁଛି, କିପରି ଆସୁଛି, ଏକଥା କାହାକୁ ବି ଜଣା ନାହିଁ। ଏବେ ତୁମେମାନେ ଦେଖୁଛ ସାଧାରଣ ଶରୀରରେ ବାବା ଆସିଛନ୍ତି, ଏହାଙ୍କ ଦ୍ୱାରା ଆମକୁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି। ଜ୍ଞାନ ତ ବହୁତ ସହଜ ଅଟେ, ନରକର ଦ୍ୱାର ବନ୍ଦ ହୋଇ ସ୍ୱର୍ଗର ଫାଟକ କିପରି ଖୋଲୁଛି ଏକଥା ମଧ୍ୟ ତୁମେମାନେ ଏବେ ଜାଣୁଛ। ଦ୍ୱାପରରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ, ଅର୍ଥାତ୍ ନରକର ଦ୍ୱାର ଖୋଲିଥାଏ। ନୂଆ ଏବଂ ପୁରୁଣା ଦୁନିଆକୁ ଅଧା ଅଧା ରଖାଯାଇଛି। ଏବେ ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ପତିତରୁ ପାବନ ହେବାର ଯୁକ୍ତି ବତାଉଛି, ଏବଂ ତାହା ହେଲା ବାବାଙ୍କୁ ଯେତେ ସ୍ମରଣ କରିବ ସେତେ ଜନ୍ମ ଜନ୍ମାନ୍ତରର ପାପ ନାଶ ହୋଇଯିବ। ଏହି ଜନ୍ମର ପାପ ମଧ୍ୟ ବାବାଙ୍କୁ ଜଣାଇବାକୁ ହେବ। ସମସ୍ତଙ୍କର ସ୍ମୃତିରେ ମଧ୍ୟ ରହିଥାଏ ଯେ ମୁଁ କି କି ପାପ କରିଛି, କ'ଣ କ'ଣ ସବୁ ଦାନ ପୁଣ୍ୟ କରିଛି। ବ୍ରହ୍ମାଙ୍କୁ ନିଜର ପିଲାବେଳର କଥା ଜଣା ଅଛି ନା? ଶ୍ରୀକୃଷ୍ଣଙ୍କର ନାମ ହିଁ ହେଉଛି ଶ୍ୟାମଳ ଏବଂ ଗୋରା, ଶ୍ୟାମ ସୁନ୍ଦର, କିନ୍ତୁ ଏହାର ଅର୍ଥ କେବେ ବି କାହାର ବୁଦ୍ଧିରେ ଆସିପାରିବ ନାହିଁ। ତାଙ୍କର ନାମ ହିଁ ହେଉଛି ଶ୍ୟାମ ସୁନ୍ଦର, ତେଣୁ ଚିତ୍ରରେ ତାଙ୍କୁ କଳା କରିଦେଇଛନ୍ତି। ରଘୁନାଥ ମନ୍ଦିରରେ ଦେଖିବ ସେଠାରେ ମଧ୍ୟ ତାଙ୍କର କଳା ଚିତ୍ର, ହନୁମାନଙ୍କ ମନ୍ଦିରରେ ଦେଖ, ତେବେ ସମସ୍ତଙ୍କୁ କଳା କରିଦେଇଛନ୍ତି, କାରଣ ଏହା ହେଉଛି ହିଁ ପତିତ ଦୁନିଆ। ଏବେ ତୁମ ସନ୍ତାନମାନଙ୍କର ଚିନ୍ତା ରହିଛି ଯେ ଆମେ ଶ୍ୟାମଳରୁ ସୁନ୍ଦର କିପରି ହେବୁ, ସେଥିପାଇଁ ତୁମେମାନେ ବାବାଙ୍କ ସ୍ମୃତିରେ ରହୁଛ। ବାବା କହୁଛନ୍ତି, ଏହା ତୁମର ଅନ୍ତିମ ଜନ୍ମ, ତେଣୁ ମୋତେ ମନେ ପକାଅ। तेबे तुमर पाप भस्म हेबो तुमे माने जानी छो आम मानकु घरकु फेराय नेबा पई बाबा आसी छंती तेबे निश्चित एही थारे ही शरीर छाड़ीबा शरीर तो साथीरे जीव नहीं पतित आत्मा माने मध्य सेठाकु जाई पारिबे नहीं पवित्र हेबार उपाय मध्य निश्चित बाबा ही बताइबे कहुछंती मते मने पकाओ तेबे तुम मानकर विकर्म विनाश हेबो भक्ति मार्ग रे हेला अंधश्रद्धा शिवकाशी कहुछंती पुणी कहुछंती शिव गंगांकु आनिथिले भागीरथंक ठारु गंगा बाहरिला तेबे मथारु किपरि पानी बाहरिबो भगीरथ कण कोनोसी पहाड़ उपरे बसिछंती कि जहांक जटारु गंगा आसिबो सागरर पानी बाष्पीभूत होई बादल होई बरसुचि जहाँ की सारा दुनिया को जाऊछि नदी तो सबुआड़े अछि पहाड़ उपरे बरफ जमी जाऊछि से पानी मध्य आसी चलीछि पहाड़ उपरे जेउ गुंफारे पानी रहिते ताहा पुणी कुओ को आसी थाए तार आधार मध्य वर्षा अटे वर्षा नहले कुओ मध्य सुखी जाय थाए आत्मा माने मध्य कहिथांती बाबा आमकु पवित्र करी स्वर्ग को नै चालो तेबे समस्तंक स्वर्ग को जीवा पई बा कृष्णपुरी को जीवा पई आशा रही थाए किंतु विष्णुपुरी विषय रे कहा को किछि जणा नहि कृष्णंकर भक्त माने कहिथांती जेउठी देखो केवल कृष्ण ही कृष्ण आरे जदि परमात्मा सर्वव्यापी अटंती तेबे काही की कहुनाहंती जेउ आड़े देखो परमात्मा ही परमात्मा रहिछंती परमात्मांक भक्त माने पुणी एकथा मध्य कहुछंती सबु तांकरि ही रूप सी ही एसबु लीला करुछंती भगवान लीला करिबा पई रूप धारण करिछंती तेबे निश्चित एबे लीला करिबे ना परमात्मांक दुनिया स्वर्ग रे देखो सेठारे कोनोसी आवर्जनार कथा ही नहीं एठारे तो आवर्जना भर्ती होई रहिछि पुणी एठारे एक कथा मध्य कहि देउछंती जे परमात्मा सर्वव्यापी अटंती परमात्मा ही सुख देउछंती पिला आसिला सुख आसिला मरिगले दुख हेला आरे भगवान तुमको देइथिले पुणी नै गले तेबे कांदिबा कोन दरकार सत्य जुगरे कांदिबा दुखी हेबा ए सबु हेबो नाही मोहजित राजार दृष्टांत देखाइछंती ए सबु हेला मिच्छ दृष्टांत एथिरे कोनोसी सत्यता नाही सत्य जुगरे ऋषि मुनि माने रहिबे नाही एवं एठारे मध्य सही परी कोनोसी कथा होई पारिबो नाही कारण एठारे एपरी केही मोहजित राजा होई पारिबे नाही भगवान उबाच जादव कौरव पांडव क्या करत होई तुमर बाबांक सहित जुग रहिछि बाबा कहुछंती मु तुम संतान मानंक द्वारा भारत को स्वर्ग कराउछि वर्तमान जेउ माने पवित्र हेउछंती सेही माने ही भविष्यत रे पवित्र दुनिया रो मालिक हेबे तुम मानंक केही भी मिलिले तांको एक कथा कहो भगवान कहुछंती मते मने पकाओ केवल मो सहित प्रीति लगाओ अन्य काहाकु स्मरण करो नाही एहाकु ही अव्यभिचारी स्मृति कहा जीवो एठारे कोनोसी पानी आदि चढ़ाइबार नाही भक्ति मार्ग रे एभली धंदा आदि करी भगवान को स्मरण करूथिलो ना गुरु माने मध्य कहिथांती मते मने पकाओ निजर स्वामी को मध्य स्मरण करो नहीं बाबा तुम मानंकु केते कथा बुझाउछंती मूल कथा हेउछि कि समस्तंकु संदेश दियो बाबा कहुछंती मते मने पकाओ बाबा अर्थ ही भगवान भगवान तो हेउछंती निराकार श्रीकृष्ण को समस्ते भगवान कहिबे नाही कृष्ण तो हेउछंती छोट पिला जदि शिव बाबा यहांक शरीर रे प्रवेश करी नथांते तेबे तुमे सबु कोण एठारे थांत शिव बाबा यहांक द्वारा तुम मानंकु पोष्य कराई निजर करिछंती तेणु सीए माता पिता उभय अटंती तेबे माता तो साकारी आवश्यक ना से तो हेउछंती आमर पिता तेबे ए सबु कथा को भल भावरे धारण करिबाकु हेबो तुमे संतान मानंकु केबे भी कोनोसी कथारे झाउली जीवा उचित नुहे एही पाठ पढ़ाकु केबे भी छाड़ीबा उचित नुहे केतेक संतान संग दोषरे आसी रुषि जाउछंती एवं निज घरे पाठशाला खोली देउछंती जदि परस्पर मध्यरे लड़ाई झगड़ा करी निजर पाठशाला खोलिबे तेबे मूर्खपणिया हेबो जी ऋषि जाउछंती सीए पाठशाला खोलिबार योग्य ही नुहंती एही भली देह अभिमान तुमर चलिबो नाही काही कि ना बुद्धि रे तो शत्रुता रहिछि तेणु सीए मने पड़िबे एवं काहाकु किछि हेले बुझाई पारिबो नाही एपरि मध्य हुए जहाँ को ज्ञान दियंती से आगो को चली जानती निजे तलकु खसी जानती तेबे से निजे मध्य बुझी पारि थांती जे मोठारु तांकर अवस्था भलो जे शिक्षा ग्रहण करिथाए से राजा एवं शिक्षादाता निजे दास दासी होई जाई थांती एपरि मध्य अछंती तेबे वर्तमान पुरुषार्थ करी बाबांको गळार हार हेबाकु पड़िबो बाबा बंची थाउ थाउ मु आपणंकर होईछि कारण जोग बल द्वारा ही बेड़ा पारी हेबो। अच्छा मीठा मीठा सिकिलधे संतान मानंको प्रति माता पिता बापा दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते आम आत्मिक संतान मानंकर आत्मिक पितांकु मध्य नमस्ते नमस्ते। धारणा पाई मुख्य सारांश प्रथम नंबर केबे हेले कोनोसी कथारे झाउली पड़ो नाही परस्पर मध्यरे ऋषि पाठ छाड़ी देबा अनुचित अटे शत्रुता करिबा मध्य देह अभिमान अटे संग दोषरु निजकु बहुत बहुत संभालिबाकु हेबो पवित्र होइ निजर चलणी द्वारा बाबांकर प्रत्यक्षता करिबाकु हेबो। द्वितीय नंबर प्रीति बुद्धि होइ एक बाबांकर अव्यभिचारी याद रे रहिबाकु हेबो तन मन धन द्वारा बाबांकर कार्यरे सहयोगी हेबाकु पड़िबो बरदान न्यारा एवं प्यारा हेबार रहस्य को जानी सर्वदा संतुष्ट रहुथबा रहस्य युक्त आत्मा हो जेउ पिला माने घर गृहस्थरे रही सबुथिरु न्यारा एवं समस्तंक सहित प्यारा होई चालिबार राज अर्थात रहस्य को जानी छंती से माने निजे मध्य सर्वदा निज उपरे संतुष्ट रही थांती एवं निजर घर गृहस्थ को मध्य संतुष्ट रखी थांती ता सहित सच्चा दिल होइथिबा कारण रु साहेब बाबा मध्य सर्वदा दातांक उपरे राजी होई रही थांती एही भली सर्वदा राजी रहुथबा राजयुक्त पिला माननकु निज प्रति हेउ बा अन्य कहा प्रति मध्य हेउ कहाकु मध्यस्थी करिबा बा कहाटारु सहयोग नेबार आवश्यकता पड़ी न थाए काहेकिना से माने निजर फैसला निजे निजे ही करि नियंती सेथि पई से माननकु कोनोसी कथारे काजी बा वकील बा जज करिबार आवश्यकता पड़े नाही। स्लोगान हेला सेवा द्वारा जो आशीर्वाद मिली थाए सही आशीर्वाद ही सुस्थ रहिबार आधार अटे अव्यक्त इशारा आत्मिक राजकीयता सहित पवित्रता रूपी व्यक्तित्व को धारण करो जेपरि स्थूल शरीर रे निश्वास प्रश्वास चालू रहुथबा आवश्यक अटे श्वासक्रिया नाही तो जीवन नाही सेहिपरि ब्राह्मण जीवन रो श्वासक्रिया हेला पवित्रता एकुश जन्मर प्रलब्ध प्राप्त करिबार आधार हेला पवित्रता आत्मा एवं परमात्मांकर मिलनर आधार हेला पवित्र बुद्धि संगम जुगी प्राप्ति गुड़िकर आधार एवं भविष्यतरे पूज्य पद प्राप्त करिवार आधार मध्य पवित्रता अटे सेथिपई पवित्रता रूपी व्यक्तित्व को वरदान रूपरे धारण करो। अच्छा ओम शांति।